ବର୍ତ୍ତମାନ ମୋ ନାଁ ଆଶିଷ ସାହୁ, ମୁଁ ଗୋଟେ ଗୀତରେ ଗାଇବାକୁ ଚାହୁଁଛି।